ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଜାତୀୟ ପଞ୍ଚାୟତ ପୁରସ୍କାର 2024 ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2024 ଗ୍ରାଣ୍ଡ ଫିନାଲେରେ ଯୁବ ପ୍ରତିଭାଙ୍କ ସହ କରିବେ ଭାବ ବିନିମୟ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି ଏବଂ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଦିନକ ପାଇଁ ଓ ଲୋକସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ପଞ୍ଚାୟତ ପୁରସ୍କାର 2024 ପ୍ରଦାନ କରିବେ। ଚଳିତ ବର୍ଷ ବିଭିନ୍ନ ବର୍ଗରେ ଗୋଷ୍ଠୀ ବିକାଶ ଏବଂ ତୃଣମୂଳ ସ୍ତରରେ ସୁଶାସନର ସୁଫଳ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିଥିବା 45 ଜଣ ବ୍ୟକ୍ତିବିଶେଷ ତଥା ପଞ୍ଚାୟତକୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ସମାରୋହରେ ପଞ୍ଚାୟତିରାଜ ମନ୍ତ୍ରୀ ପୁରସ୍କୃତ ହୋଇଥିବା ପଞ୍ଚାୟତଗୁଡ଼ିକ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଅଭିନବ ଉପାୟକୁ ନେଇ ପ୍ରଣୀତ ପୁସ୍ତିକା ଉନ୍ମୋଚନ କରିବେ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଏହି ପୁରସ୍କାର ମାଧ୍ୟମରେ ଗ୍ରାମାଞ୍ଚଳ ଭାରତର ବିକାଶ ଦିଗରେ ଅଭିନବ ଉପାୟ ଆପଣାଇବା ଲାଗି ପଞ୍ଚାୟତଗୁଡ଼ିକୁ ପ୍ରେରଣା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30 ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2024 ଗ୍ରାଣ୍ଡ ଫିନାଲେରେ ଯୁବ ପ୍ରତିଭାମାନଙ୍କ ସହିତ ଭାବ ବିନିମୟ କରିବେ। ଶ୍ରୀ ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ସମାବେଶକୁ ସମ୍ବୋଧିତ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ହାକାଥନ୍ର 7ମ ସଂସ୍କରଣର ଗ୍ରାଣ୍ଡ ଫିନାଲେକୁ ଆଭାସୀ ମାଧ୍ୟମରେ ଆଜି ସକାଳେ ଶୁଭାରମ୍ଭ କରିଛନ୍ତି। ଏଥିରେ 1300ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଯେ ସେ ଏଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଇଚ୍ଛୁକ ଅଛନ୍ତି। ଏହି ହାକାଥନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାର ଅଭିନବ ଉପାୟ ବତାଇଥାନ୍ତି। ଚଳିତ ବର୍ଷ 54 ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ 250ରୁ ଅଧିକ ସମସ୍ୟା ଉପସ୍ଥାପନ କରାଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ନିଜର ବୁଦ୍ଧିମତା ପ୍ରୟୋଗ କରି ଏହିସବୁ ସମସ୍ୟାର ସମାଧାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲ କବି ତଥା ସ୍ୱାଧୀନତା ସଂଗ୍ରାମୀ ସୁବ୍ରମଣ୍ୟମ୍ ଭାରତୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୁବ୍ରମଣ୍ୟମ୍ ଭାରତୀ ଜଣେ ଦୂରଦର୍ଶୀ କବି, ଲେଖକ, ଚିନ୍ତକ, ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ। ତାଙ୍କ କଥା ଅଗଣିତ ଲୋକଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରୁଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ସମାନତା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଶ୍ରୀ ଭାରତୀଙ୍କ ପ୍ରଗତିଶୀଳ ଆଦର୍ଶ ମଧ୍ୟ ପ୍ରେରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଣବ ମୁଖାର୍ଜୀ ଜଣେ ଦୟାଳୁ ବ୍ୟକ୍ତିତ୍ୱ, ରାଜନେତା ତଥା ଦକ୍ଷ ପ୍ରଶାସକ ଥିଲେ। ଭାରତର ବିକାଶରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା ବୋଲି ସେ କହିଛନ୍ତି। ପ୍ରଣବ ମୁଖାର୍ଜୀଙ୍କୁ ସବୁ କ୍ଷେତ୍ରରେ ସହମତି ସୃଷ୍ଟି କରିବାର ଅନନ୍ୟ ଦକ୍ଷତା ରହିଥିଲା। ଦେଶ ପାଇଁ ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି। ପ୍ରଣବ ମୁଖାର୍ଜୀ ଦେଶର ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୀତା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ଏହି ପବିତ୍ର ପର୍ବ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ପରମ୍ପରାକୁ ମାର୍ଗଦର୍ଶନ କରୁଥିବା ଭଗବତ୍ ଗୀତାର ଜନ୍ମଦିବସ ଭାବରେ ପାଳନ କରାଯାଏ। ପ୍ରଧାନମନ୍ତ୍ରୀ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା ସହ ଭଗବତ୍ ଗୀତା ସମସ୍ତଙ୍କୁ କର୍ମଯୋଗର ମାର୍ଗଦର୍ଶନ କରୁ ବୋଲି ଆଶା କରିଛନ୍ତି। ସଂସଦର ଉଭୟ ଗୃହରେ ଗତକାଲି ଭଳି ଆଜି ମଧ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜାରି ରହିଥିଲା। ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭା ପ୍ରଥମ ପର୍ଯ୍ୟାୟ ମୁଲତବୀ ପରେ ପୂର୍ବାହ୍ନ 12 ପୁନର୍ବାର ଆରମ୍ଭ ହେବା କ୍ଷଣି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଆମେରିକା ଭିତ୍ତିକ ଜର୍ଜ ସୋରସ୍ ଫାଉଣ୍ଡେସନ ସହ କଂଗ୍ରେସ ନେତାଙ୍କ ସମ୍ପର୍କ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ଦାବି କରିଥିଲେ। ଏହା ଦେଶର ସାର୍ବଭୌମତ୍ୱ ଓ ନିରାପତ୍ତା ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି ବୋଲି ଶ୍ରୀ ନଡ୍ଡା କହିଥିଲେ। ଏହି ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବା ଉଦ୍ଦେଶ୍ୟରେ କଂଗ୍ରେସ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ସେ ଅଭିଯୋଗ କରିଥିଲେ। ବିରୋଧୀ ଦଳର ଏହି ଉଦ୍ୟମକୁ ସମସ୍ତେ ନିନ୍ଦା କରିବା ଆବଶ୍ୟକ ବୋଲି ସେ କହିଥିଲେ। ଶ୍ରୀ ନଡ୍ଡା କହିଥିଲେ, ଯେଉଁମାନେ ସାମ୍ବିଧାନିକ ପଦବୀରେ ରହିଛନ୍ତି ସେମାନଙ୍କୁ କଂଗ୍ରେସ କେବେ ସମ୍ମାନ ଦେଇନାହିଁ। ଉପାଧ୍ୟକ୍ଷ ହରିବଂଶ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରୁଥିବା ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ଗୃହ ସ୍ୱାଭାବିକ ନ ହେବାରୁ ଉପାଧ୍ୟକ୍ଷ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖିଥିଲେ। ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅଧ୍ୟକ୍ଷ ଜଗଦୀପ ଧନକଡ଼ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ମୁଲତବୀ ନୋଟିସ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିବାରୁ ସେ ବିରୋଧୀଙ୍କୁ ନିନ୍ଦା କରିଥିଲେ। ଏଥିପାଇଁ କଂଗ୍ରେସ କ୍ଷମା ମାଗିବା ଦରକାର ଓ ଅଧ୍ୟକ୍ଷଙ୍କ ଭାବମୂର୍ତ୍ତିକୁ ମଳିନ କରିବା ପାଇଁ ଯେଉଁସବୁ ପ୍ରୟାସ କରାଯାଉଛି ତାହାକୁ ସରକାର ପଣ୍ଡ କରିଦେବେ ବୋଲି ସେ କହିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ଅବଦାନକୁ ପ୍ରଶଂସା କରି ଶ୍ରୀ ରିଜିଜୁ କହିଛନ୍ତି, ଉପରାଷ୍ଟ୍ରପତି ସର୍ବଦା ଭାରତୀୟ ସମ୍ଭିଧାନର ମୂଲ୍ୟବୋଧକୁ ବଜାୟ ରଖିଛନ୍ତି ଏବଂ ତାଙ୍କ ପଦକୁ ସମ୍ମାନ ଦେବା ଉଚିତ। ଆମେରିକାର ଜର୍ଜ ସୋରସ୍ ଫାଉଣ୍ଡେସନ ସହ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ପ୍ରସଙ୍ଗ ଉଠାଇ ଶ୍ରୀ ରିଜିଜୁ ପୁଣି ଥରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ। ସେ କହିଛନ୍ତି, କଂଗ୍ରେସ ଏହି ପ୍ରସଙ୍ଗରେ ସ୍ୱଷ୍ଟ ହେବା ଦରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏବଂ ସାଂସଦ ଏଚ୍ଡି ଦେବଗୌଡ଼ା ମଧ୍ୟ ଗୃହରେ ବିରୋଧୀଙ୍କ ଆଚରଣକୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ରିଜିଜୁଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ନେତା ପ୍ରମୋଦ ତିୱାରୀ କହିଛନ୍ତି, ସେମାନେ ସମ୍ଭିଧାନରେ ବିଶ୍ୱାସ କରନ୍ତି। ଏନ୍ଡିଏ ସରକାର ସମ୍ଭିଧାନରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ଲୋକସଭାର ପ୍ରଥମାର୍ଦ୍ଧରେ ସୁରୁଖୁରୁରେ ପ୍ରଶ୍ନକାଳ ଚାଲିଥିବା ବେଳେ ଶୂନ୍ୟକାଳରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇ ମଣିପୁରରେ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅଭିଯୋଗ କରିବା ପରେ ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଦେଶର ଆଭ୍ୟନ୍ତରୀଣ ବିଶୃଙ୍ଖଳା ପାଇଁ କଂଗ୍ରେସ ଦାୟୀ ବୋଲି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, କଂଗ୍ରେସ ବିଦେଶୀ ଶକ୍ତିଙ୍କ ସହ ସମ୍ପର୍କ ରଖି ଦେଶରେ ଅରାଜକତା ସୃଷ୍ଟି କରୁଛି। ସେ କହିଥିଲେ ଯେ ମଣିପୁର ପ୍ରସଙ୍ଗକୁ ସରକାର ପ୍ରାଥମିକତା ଭିତ୍ତିରେ ମୁକାବିଲା କରିଛନ୍ତି। ଆମେରିକାର ଜର୍ଜ ସୋରସ୍ ଫାଉଣ୍ଡେସନ ସହ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ପ୍ରସଙ୍ଗରେ ଶ୍ରୀ ଗୋଏଲ ପ୍ରଶ୍ନ କରିଥିଲେ। ବାଚସ୍କତି ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ଭାର ଅନୁରୋଧ କରିବା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ, ଫଳରେ ବାଚସ୍କତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଯଦି ଗୃହରେ ସହମତି ହୁଏ ତେବେ କୃତ୍ରିମ ବୁଦ୍ଧିମତା ଏଆଇକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତ ଅଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଅଭିବ୍ୟକ୍ତି ସ୍ୱାଧୀନତା ଏବଂ ନୈତିକତା ଆଧାରିତ ଏଆଇ ଉପରେ ଆଇନଗତ ଢାଞ୍ଚା ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ମୋଦି ସରକାର ପ୍ରଯୁକ୍ତିବିଦ୍ୟା ଗଣତନ୍ତ୍ରୀକରଣ ଉପରେ ବିଶ୍ୱାସ କରନ୍ତି ଏବଂ ଗରିବରୁ ଗରିବ ଲୋକଙ୍କ ନିକଟରେ ପ୍ରଯୁକ୍ତିବିଦ୍ୟାକୁ ପହଞ୍ଚାଇବାକୁ ଚାହାନ୍ତି। ସେ କହିଛନ୍ତି, ଦେଶରେ ଏକ ବ୍ୟାପକ ଭାରତ ଏଆଇ ମିଶନ ଆରମ୍ଭ କରାଯାଇଛି। ଏହାର 7 ସ୍ତମ୍ଭ ରହିଛି, ଯେଉଁଥିରେ ଏଆଇ କମ୍ପ୍ୟୁଟ ସୁବିଧା ପ୍ରଦାନ, ଦକ୍ଷତା ଢାଞ୍ଚା, ସ୍ମାର୍ଟ ଅଫ୍ ଫାଇନାନ୍ସିଂ, ନବସୃଜନ କେନ୍ଦ୍ର, ଡେଟାବେସ୍ ପ୍ଲାଟଫର୍ମ ସୃଷ୍ଟି ଏବଂ ନୂତନ ଆପ୍ଲିକେସନ୍ ସୃଷ୍ଟି କରିବା। ଏଆଇ ଫ୍ୟୁଚର ସ୍କିଲ୍ ପ୍ଲାଟଫର୍ମରେ 860,000 ଲୋକ ନାମ ଲେଖାଇଛନ୍ତି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି କ୍ଷେତ୍ର ପାଇଁ ଉପଯୋଗୀ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଶିଳ୍ପ ସହ ମିଳିତ ଭାବେ ଏହି ପ୍ଲାଟଫର୍ମ ସୃଷ୍ଟି କରାଯାଇଛି ବୋଲି ସେ କହିଛନ୍ତି। ମିଳିତ ଜାତିସଂଘର ମହାସଚିବ ଷ୍ଟିଫେନ୍ ଦୁଜାରିଆଙ୍କ ମୁଖପାତ୍ର କହିଛନ୍ତି, ସିରିଆର ଆଞ୍ଚଳିକ ଅଖଣ୍ଡତା ଉଲ୍ଲଂଘନ ବିରୋଧରେ ଜାତିସଂଘ ଛିଡ଼ା ହୋଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ପକ୍ଷରୁ ସିରିଆର ବସାର ଅଲ୍ ଅସଦ ସରକାରର ପତନ ପରେ ଗୋଲାନ ହାଇଟ୍ସରେ ଏକ ବଫର ଜୋନ୍ ଦଖଲ କରିବା ପରେ ଏହି ବୟାନ ଦିଆଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ମୁଖପାତ୍ର କହିଛନ୍ତି, ବଫର ଜୋନ୍ରେ ଆଇଡିଏଫ୍ ଦଖଲ ପରେ ସମ୍ପୃକ୍ତ ଚୁକ୍ତିର ଉଲ୍ଲଂଘନ ବିଷୟରେ ଜାତିସଂଘ ଅବଗତ ଅଛି। ସେ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ପଡ଼ୋଶୀମାନେ ସିରିଆ ଅଞ୍ଚଳକୁ ଦଖଲ କରିବା ଉଚିତ ନୁହେଁ। ଅନ୍ୟପକ୍ଷରେ ସିରିଆ ପାଇଁ ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତ ଗିର୍ ଫେଡ୍ସନ୍ ପଶ୍ଚିମ ଏସିଆରେ ସମସ୍ତ ସଂଘର୍ଷକୁ ବନ୍ଦ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଜାତୀୟ ପଞ୍ଚାୟତ ପୁରସ୍କାର 2024 ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2024 ଗ୍ରାଣ୍ଡ ଫିନାଲରେ ଯୁବ ପ୍ରତିଭାଙ୍କ ସହ କରିବେ ଭାବ ବିନିମୟ। ଏବଂ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଦିନକ ପାଇଁ ଓ ଲୋକସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।